ନମସ୍କାର। ଓଡ଼ିଶାର ପ୍ରଖ୍ୟାତ କଥାକାର ଚନ୍ଦ୍ରଶେଖର ରଥଙ୍କର ପିଲାଦିନର ସ୍ମୃତି। ଅଭୁଲା ଦିନ, ଅସରନ୍ତି ସ୍ମୃତି। ନିସ୍ତବ୍ଧ ଅତୀତକୁ କାନଟିରେ ଶୁଣିଲେ ଅନେକ ପୁରୁଣା ସୁର ବାଜି ଉଠେ ଏବଂ ଆନୁଷଙ୍ଗିକ ଅନେକ ଘଟଣା ଓ ଅନୁଷ୍ଠାନ ପୁନର୍ଜୀବିତ ହୋଇଉଠନ୍ତି। ଅତୀତ ସତେ ପୁଣି ଫେରିଆସେ। ଜୀବନର ଗୋଟିଏ ସମୟ ଆସେ ଯେତେବେଳେ ଭବିଷ୍ୟତ ପାଇଁ ଯୋଜନା ସମଗ୍ର ମନକୁ ଆଚ୍ଛନ୍ନ କରି ରଖେ ନା। ଅନେକ ତୃଷ୍ଣା ମେଣ୍ଟି ଯାଇଥାଏ ବା ମରିଯାଇଥାଏ। ଯେତେବେଳେ ସ୍ୱତଃ ମୁହଁ ଫେରିଯାଏ ଅଜଣା ଭବିଷ୍ୟତରୁ ପୁରୁଣା ପରିଚିତ ଅତୀତକୁ, ଜୀବନଯାତ୍ରା ହୋଇଯାଏ ଗୋଟାଏ ପ୍ରକାର ପଛଆଡ଼ିଆ ଦୌଡ଼। ସମୟର ଅନୁଲୋମରେ ଗଡ଼ିଯିବାକୁ ବାଧ୍ୟ, କିନ୍ତୁ ଆସିଥାଏ ଅତୀତ ଉପରେ। ଭବିଷ୍ୟତକୁ ପିଠି କରିଦେଇ ମଣିଷ ଘୋଷାରି ହୋଇ ଚାଲିଥାଏ। ଏଣୁ ବୟସ ଯେତେ ଗଡ଼ି ଚାଲେ ସେହି ଅନୁପାତରେ ମଣିଷ ଅତୀତକୁ ସେତେ ବେଶି ପାକୁଳି କରେ। ସେହିପରି ଅତୀତରୁ ପୃଷ୍ଠାଏ 1947 ପୂର୍ବତନ ଅସ୍ୱାଧୀନ ଭାରତର ଘଟଣା। ମୋ ସ୍କୁଲ ଦିନର ସ୍ମୃତିରେ ଯେଉଁ ବ୍ୟକ୍ତିମାନଙ୍କର ନାମ ଉଲ୍ଲେଖ କରିବାର ପ୍ରୟାସ କରୁଛି, ସେମାନେ ଗୋଟିଏ ଗୋଟିଏ ଅନୁଷ୍ଠାନ, ଗୋଟିଏ ଯୁଗର ଅଜ୍ଞାତ ପ୍ରତୀକ। ଇତିହାସ ପୃଷ୍ଠାରେ ତାଙ୍କର ଗଣନା ହୁଏ ନା ସତ, କିନ୍ତୁ ସେମାନେ ଇତିହାସର ମୌଳିକ ଉପାଦାନ। ତାଙ୍କର ମର୍ମର ମୂର୍ତ୍ତି କରି ଶିଳାଲେଖରେ କୀର୍ତ୍ତିଗାନ କରିବାର ଇଚ୍ଛା ଥିଲେ ସୁଦ୍ଧା ସେଥିରୁ ନିବୃତ ହେବାକୁ ପଡ଼ୁଛି, କାରଣ ସେମାନେ ସୁଦୃଢ଼ ନୀତିବାଦୀ ଯୁଗର ପ୍ରତିନିଧି ଏବଂ ସେମାନଙ୍କର ନୀତି ନାମ ଯଶର ଅପକ୍ଷପାତୀ। ସେମାନେ କୀର୍ତ୍ତି ପରାଙ୍ଗମୁଖ ତପସ୍ୱୀ। ସେତେବେଳକୁ ଚାଟଶାଳିଆ ପାଠ ତାର ଶେଷ ପର୍ଯ୍ୟାୟରେ ପହଞ୍ଚିଥାଏ। ମୁମୂର୍ଷୁ ଅବସ୍ଥା, କିନ୍ତୁ ତାର ଅନ୍ତ୍ୟେଷ୍ଟି ପାଇଁ ଆହୁରି 10 ବର୍ଷ ବାକି ଥାଏ। ବର୍ଣ୍ଣମାଳା ବା ପଣିକିଆର ଧାଡ଼ିବନ୍ଧା ସ୍ମୃତି ପ୍ରଧାନ ଶିକ୍ଷା ପ୍ରଣାଳୀ ପରି ଜୀବନ ମଧ୍ୟ ଥାଏ, ଭାରି ଏକବାଗିଆ, ଗତାନୁଗତିକ, କିନ୍ତୁ ବେଶ୍ ସମ୍ମାନସ୍ପଦ। ଆମେ ଶ୍ରୀପଞ୍ଚମୀ ଦିନ ଠ ମୁଣ୍ଡୁଳା ବୁଲେଇ ବିଦ୍ୟା ଆରମ୍ଭ କରିଛୁ। ଗଡ଼ ଜିଣିଲା ପରି ସେଇ ଦିଗକୁ ଗର୍ଜି ଗର୍ଜି, ଖଡ଼ି ଘୋରି ଘୋରି, ଅକ୍ଷର ପରେ ଅକ୍ଷର ଭେଦି କ୍ଷଠେଇ ଅଭିଯାନ ସାରିଛୁ। ଗୋଡ଼ି ଗଣି ପଣିକିଆ ମୁଖସ୍ଥ କରିଛୁ, ପୁଣି ଗୋଜିଆ ଧୋବ ରୁଗୁଡ଼ି ଉପରେ ଆଣ୍ଠେଇଛୁ, ଆଖିରୁ ଲୁହ ଗଡ଼େଇ ଆଣ୍ଠୁର ଲହୁ ସହିତ ମିଶେଇଛୁ, ଶୂନ୍ୟରେ ଚୌକି ବସିଛୁ, ଜାଉଁଳି ବେତର ମାଡ଼ ଖାଇଛୁ। ସେ ସମୟରେ କୈଠ ପରି ଛୋଟ ଛୋଟ ଲଣ୍ଠନ ମିଳୁଥିଲା, ସେଥିରେ 2 ପଇସାର ତେଲ ଧରେ, ମୁହଁ ସଞ୍ଜ ବେଳକୁ ସେଥିରୁ ଗୋଟାଏ ଲେଖାଏଁ, ଆଉ ବର୍ଣ୍ଣବୋଧ ସିଲଟ ଖଡ଼ି ଧରି ଧାଡ଼ି ବାନ୍ଧି ଚାଲିଆସୁ ଶତପଥୀଙ୍କ ପିଣ୍ଡାକୁ। ଆମେ 4 ଜଣ ଥାଉ ଯୁକ୍ତାକ୍ଷରରେ। ସେଦିନ ପଢ଼ା ହେବ ଗୁରୁଣ୍ଡି ଗୁରୁଣ୍ଡି ଏରୁଣ୍ଡି ଉପରେ ମାଧବ ବସିଛି ଯାଇ, ଯେ ଯାହା ଥାନରେ ଆଗରୁ ପୋଥି ମେଲେଇ ବସିଥିବା ବିଧି। ଆହା, ବିଚରାଗୋ ତାର ଲଣ୍ଠନ ନଥାଏ ବୋଲି ୟା ପାଖକୁ ତା ପାଖକୁ ଗୁଞ୍ଜି ହୋଇ ବସେ, କିନ୍ତୁ ଲଣ୍ଠନରେ ଆମେ ସବୁ ବହି ଘୋଡ଼େଇ ତାକୁ ଅନ୍ଧାର କରିଦେଉ। ହୁଏତ ସେଇ ଅନ୍ଧାରରେ ଅସହାୟ ଲୁହ ତାର ଖସି ଆସୁଥିବ ଟୋପାଟୋପା ହୋଇ, ମାତ୍ର ତାକୁ ଦେଖେ କିଏ। ଏମିତି ଖୁମ୍ପୁରା ଖୁମ୍ପୁରି ଚାଲିଥାଏ। 2-4 ଜଣ ଝୁଲି ଝୁଲି ଡାକ ଛାଡ଼ୁଥାନ୍ତି, 13 x 39, 13 x 52, ଆଉ ପଞ୍ଝେ ସରୁ ମହୁରି ପରି ଗଳାରେ ଡାକୁଥାନ୍ତି, କ ହର୍ଷଇ କି, ଖ ହର୍ଷଇ ଖି, ଗ ହର୍ଷଇ ଗି। ଏ ସମସ୍ତ ଘୋଷା ଭିତରେ ଅନେକ ବଜ୍ରାଘାତ ହୁଏ। କାକର ଆସିବ ନାହିଁ ବୋଲି ବାଉଁଶ ତାତି ଦେଇ ପିଣ୍ଡାଟିକୁ ବୁଜା ହୋଇଥାଏ, ତାରି ଉପରେ ଜାଉଁଳି ବେତ ଗର୍ଜି ଉଠେ, ସମସ୍ତେ ଶୂନ୍ୟକୁ ଚମକି ଉଠି ପୁଣି ଭୂଇଁରେ ପଡ଼ନ୍ତି, କିରେ ପାଠ ପଢ଼ୁଛୁ? ସମସ୍ତେ ବୋଧ କରନ୍ତି ଯେ ସେ ପାଠ ପଢ଼ୁନାହାନ୍ତି। ଏବେ ଭାବୁଛି ପଢ଼ିବାଟା ହୁଏତ ଗାଁ ଶେଷ ମୁଣ୍ଡ ପର୍ଯ୍ୟନ୍ତ ଶୁଭୁଥିବ, କିନ୍ତୁ ପ୍ରତିଦିନ ନିଶ୍ଚୟ ପଚରାଯିବ, କିରେ ପଢ଼ୁଛ? ତାପରେ ଲଣ୍ଠନ ଆଲୁଅରେ ଖଣ୍ଡେ ଚାଦର ଘୋଡ଼େଇ ହୋଇ ଉଭା ହୁଅନ୍ତି ଆଜ୍ଞା, ମୁଣ୍ଡ ତୁଳିରେ ବାଜୁଥାଏ, ତାଙ୍କ ଛାଇ ରାସ୍ତା ସେକଡ଼େ ଭୀମାସାହୁ ଘର କାନ୍ଥ ପର୍ଯ୍ୟନ୍ତ ମାଡ଼ିଥାଏ। ବର୍ଣ୍ଣବୋଧର ଯୁକ୍ତାକ୍ଷର ପଣିକିଆର ହୁଡ଼ା ହୁଡ଼ା ଆବଡ଼ା ଖାବଡ଼ା କାନ୍ଥ, ବେତ ଗର୍ଜନ କାନ୍ଧ ପାଟି, ଲଣ୍ଠନ ଆଲୁଅ ଏସବୁର ଏକତ୍ରିତ ସାକାର ରୂପ ହେଲେ ଆମ ଆଜ୍ଞା। ଡାକିଲେ କହୁ ଆଜ୍ଞା, କିନ୍ତୁ ଆମ ଭିତରେ କଥା ପଡ଼ିଲେ ଭୟରେ ଶ୍ରଦ୍ଧାରେ ଏପରିକି ସ୍ନେହରେ ଆମେ ତାଙ୍କୁ ଡାକୁ କେମ୍ପା ମାଷ୍ଟ୍ରେ। ତାଙ୍କ ବାମ ହାତଟି କେହି କେବେ ଦେଖିନାହିଁ। କିଏ କହେ ପିଠି ପଛ ଆଡ଼େ ଯୋଡ଼ି ହୋଇ ରହିଛି, ଆଉ କିଏ କହେ ଜମା କାନ୍ଧ ପାଖରୁ ହିଁ ନାହିଁ, ଆଉ କିଏ ଥଟାରେ କହେ ସେଇଟା ଗଜେଇଛି ପାଣି ପାଉନାହିଁ ବୋଲି ବଢ଼ିପାରୁନାହିଁ। କିନ୍ତୁ ତାଙ୍କର ଯଦି ଦୁଇ ହାତ ଯାକ ଥାଆନ୍ତା ତାହେଲେ ଆମେ ସବୁ ଯାହା ଫାଳେ ଫାଳେ ଉଧୁରି ଆସିଛୁ ସେତକ ଆଉ ସମ୍ଭବ ହୋଇନଥାନ୍ତା ନା କ'ଣ। ସକାଳ ଓଳି ଆଜ୍ଞା ଆଉ ସେତେ କରାଳ ଦିଶନ୍ତି ନାହିଁ। ତାଙ୍କ ବସନ୍ତ ମୁହଁ ମଣିଷ ମୁହଁ ପରି ଦିଶେ। ନନା ପାନ ଖାଇଲା ପରି ସେ ବି ପାନ ଏକପଟିଆ କରି ଚୋବାନ୍ତି, ଚଷମା ଲଗେଇ ଅଙ୍କ ଦେଖନ୍ତି, କିନ୍ତୁ ସବୁ ବିଗିଡ଼ିଯାଏ ସେଇ ଅଙ୍କ ପାଇଁ। ସକାଳ ଓଳି ଅଙ୍କ କଷା ପଣିକିଆ ପରୀକ୍ଷା, ସତରଶତା ଉଣେଇଶ ତିରିକି, ତେର ନୂଆ ପନ୍ଦର ଅଷ୍ଟା, ତେଇଶ ପଞ୍ଚା କେତେ। ଯଦି ପାଟିରୁ ପ୍ରଶ୍ନ ଫିଟୁ ଫିଟୁ ପାଣି ପରି ଗାଇ ନଯାଏ ତ ତେବେ କଥା ସରିଲା। ସେ ଯେଉଁ ଚିହିଁକା ଭୂଇଁ ଉପରେ ଯେଉଁ ଜାଉଁଳି ବେତ ମାଡ଼, ପାଟିରୁ ପାନ ପିକ ଯାବ କାଢ଼ି ଆଖି ତରାଟି ଓଠ ଥରେଇ ଆଜ୍ଞାଙ୍କ ଭୀଷ୍ମ ରୂପ, ବାବାରେ ବାବା, ସେଥିରେ କ'ଣ ଆଉ ବଞ୍ଚିବା କଥା ନା ବଞ୍ଚିବା ଉଚିତ। ଆମେ ଏମିତି ପ୍ରତିଦିନ ମରୁ, କେତେଥର ମରୁ କେଜାଣି, କିନ୍ତୁ ତତ୍ ସତ୍ତ୍ୱେ ଅବଶ୍ୟ ଆମେ ବଞ୍ଚି ରହୁ, ନହେଲେ ଏବେ ବଞ୍ଚିଥାନ୍ତୁ କେମିତି। ହେ ମୋର ଆଦ୍ୟ ଗୁରୁ, ତୁମକୁ ନମସ୍କାର, ନମସ୍କାର ତୁମର ଅଦୃଶ୍ୟ ହାତକୁ, ଯାହା ହୁଏତ ବେତମାଡ଼ ବେଳେ ଆଶୀର୍ବାଦ କରିଆସିଛି। ଚାଟଶାଳୀ ପରେ ସ୍କୁଲ, ଏଠି ବହୁ ମାଷ୍ଟ୍ରେ ଓ ବିଭିନ୍ନ ପ୍ରକାର ମାଡ଼ ପାଇଁ ପ୍ରତ୍ୟେକ ଏବେ ସୁଦ୍ଧା ଆମ ଭିତରେ ପ୍ରସିଦ୍ଧ। ଆମେ ଜଣଙ୍କୁ ଡାକୁଥିଲୁ ଘଣ୍ଟବାଡ଼ି, ଆଉ ଜଣଙ୍କୁ ତାଳବିଧା। ତାଙ୍କଠି କ'ଣ ପାଠ ପଢ଼ିଛୁ ମନେ ନାହିଁ, କିନ୍ତୁ ପ୍ରହାର ବିଦ୍ୟାର ବିଶେଷଜ୍ଞ ରୂପେ ସେ ଦୁହେଁ ଚିର ଅମର ହୋଇ ରହିବା ଉଚିତ। ଘଣ୍ଟବାଡ଼ିଟି ଖଣ୍ଡେ ଗୋଟା ଗଣ୍ଠିଆ ବଙ୍କା ବେତ, ଦଣ୍ଡନୀୟ ବାଳକ ଏ ଦିଗରେ। କିନ୍ତୁ ଆଉ ଦୁଇ ଜଣଙ୍କ ବିଶେଷଜ୍ଞଙ୍କ ନାମ ଉଲ୍ଲେଖନ କଲେ ହୁଏତ ତାଙ୍କର ମନ କଷ୍ଟ ହେବ। ସେଥିରୁ ଜଣେ ନିଜର ନାକ ଆଗକୁ ଭିଡ଼ନ୍ତି ଓ ରଙ୍ଗ ଧରିଗଲେ ଯେ ପାଖରେ ପଡ଼େ ତା ବେକ ନୁଆଁ ହୁଙ୍କାର ସହିତ କୋଡ଼ିଏଟି ବିଧା ଟାଙ୍କି ଦିଅନ୍ତି। ତାପରେ ସ୍ୱୟଂ ହେଡ଼ମାଷ୍ଟ୍ରେ, ବହୁତ କମ୍ ଦେଖା ହେଲେ ତାଙ୍କ ସୂକ୍ଷ୍ମ ମାଡ଼ ସବୁଠୁ ପ୍ରଳୟଙ୍କରୀ। ସେ ପାଖକୁ ଡାକନ୍ତି ଆଉ ଖପ୍ କିନା ପେଟର ମାଉଁସଟାକୁ ପୁଳାଏ ଚିମୁଟିକରି ଧରନ୍ତି, ପ୍ରାୟ ଘଡ଼ିଏ ତାକୁ ଧରି ଦୁହିଁବା ହେଲା ତାଙ୍କର ଦଣ୍ଡବିଧି। ସେହି ପୁଣ୍ୟପୀଠରେ ଧାଡ଼ି ବାନ୍ଧି ସିଧା ହୋଇ ବସିବା ଶିଖିଛୁ, ପ୍ରତିଦିନ ଦାନ୍ତ ନଖ ଦେଖାଇ ପରିଷ୍କାର ହେବା ଶିଖିଛୁ, ଉପଯୁକ୍ତ ବିରତି ଦେଇ ଓଡ଼ିଆ ପଦ୍ୟ ଓ ଗଦ୍ୟ ଶିଖିଛୁ, ଶିଖିଛୁ ଅନେକ ନୂଆ କଥା, ଶୁଭଙ୍କରୀ, ଚକ୍ରବୃଦ୍ଧି, ପାହାଡ଼ିଆ ଭଗ୍ନାଂଶ, ଘଡ଼ି ଦେଖା, ବଗିଚାରେ ଭେଣ୍ଡି, ପିଆଜ ଚାଷ ଏବଂ ଡ୍ରିଲ୍। କିନ୍ତୁ ଏସବୁ ଇଟା ଯୋଡ଼ା ହୋଇ ବୋଧହୁଏ କୋଠା ତୋଳା ହୋଇଛି, ବାହାରକୁ ଦିଶୁଛି କେବଳ ଚୂନ, ଅର୍ଥାତ୍ ଘଣ୍ଟବାଡ଼ି, ତାଳବିଧା। ଏସବୁ ସାଙ୍ଗକୁ ମନେ ଅଛି ଆଉ ଦିନକର ଘଟଣା, ଯେଉଁଦିନ ହେଡ଼ମାଷ୍ଟ୍ରେ ଲମ୍ବା କାଗଜ ଫର୍ଦ୍ଦରୁ ପଢ଼ିଗଲେ ଅନେକଙ୍କ ନାଁ ଏବଂ ସିଲଟ କିତାବ ଆକାଶରେ ଉଡ଼େଇ ଆମେ ସ୍କୁଲରୁ ଦୌଡ଼ି ବାହାରି ଆସିଲୁ ସବୁଦିନ ପାଇଁ। ସାର୍ ଶବ୍ଦ ଶିଖିଲୁ ଆସି ହାଇସ୍କୁଲରେ। ସର୍ବପ୍ରଥମେ ଯେଉଁ ମହୋଦୟଙ୍କଠାରୁ ଶିକ୍ଷା ଲାଭ କରିନପାରି ଆମେ ନିଜକୁ ହତଭାଗ୍ୟ ମନେ କରିଛୁ, ସେହି ଋଷି ପ୍ରତିମ ପ୍ରା ପଟ୍ଟନାୟକଙ୍କୁ ପ୍ରଣତି ଜଣାଉଛି। ମନେ ଅଛି ଦିନେ ଡ୍ରଇଂ ଶିକ୍ଷକଙ୍କ ଅନୁପସ୍ଥିତିରେ ସେ ଆମ କ୍ଲାସ୍କୁ ଆସିଥିଲେ, ଧୋତି ଚାଦରରେ ତାଙ୍କର ଭବ୍ୟ ମୂର୍ତ୍ତି ଦେଖିବାର ସେହି ପ୍ରଥମ। ସମଗ୍ର କଳାପଟାରେ ଗୋଟିଏ ଆମ୍ବ ଅଙ୍କନ କରିଥିଲେ, ତାଙ୍କର ବିପୁଳ ବ୍ୟକ୍ତିତ୍ୱ ସହିତ ଛନ୍ଦ ରକ୍ଷା କରିଥିଲା ସେହି ଅତିକାୟ ଆମ୍ବ। ତାପରେ ମନେ କରି ଦିନେ ସନ୍ଧ୍ୟାବେଳେ ଅତି ଗମ୍ଭୀର ଏବଂ ବିଷର୍ଣ୍ଣ ବାତାବରଣରେ ତାଙ୍କର ବିୟୋଗର ଶୋକସଭା, ସେଦିନର ବର୍ଷା ଅନ୍ଧାର ଏବଂ ବତାସୀ ପ୍ରଥମ ମୃତ୍ୟୁର ଛାପ ମନ ଉପରେ ଆଙ୍କି ଦେଇଗଲା, ଯାହାଙ୍କ ଅନୁପସ୍ଥିତିରେ ପ୍ରା ପଟ୍ଟନାୟକ ଆସି ଆମ୍ବ ଅଙ୍କନ କରିଥିଲେ ସେ ଥିଲେ ଆମର ଡ୍ରଇଂ ସାର୍। ତାଙ୍କ ହାତ ହଲିଲେ ଛନ୍ଦ ସୃଷ୍ଟି ହେଉଥିଲା, ଗାର କାଟିଲେ ଚିତ୍ର ଉକୁଟି ଉଠୁଥିଲା, ତାଙ୍କ କଳାଫୁଲିଆ ଦାଢ଼ି ଚନ୍ଦାମୁଣ୍ଡ ଦୀପାୟତ ଚେହେରା ଭୁଲିବାର ନୁହେଁ। ସେ ହସୁଥିଲେ ଚମତ୍କାର, କଥା କହୁଥିଲେ କମ୍ ଏବଂ ଚାଲୁଥିଲେ ପିମ୍ପୁଡ଼ି ମରୁନଥିଲା। ତାଙ୍କୁ କେହି ଭୟ କରୁନଥିଲେ ସତ, ତାଙ୍କ ସ୍ନେହର ପ୍ରତିଦାନରେ ଅକୁଣ୍ଠିତ ଭକ୍ତି, ବିନମ୍ର ଆଦର ଅଜାଡ଼ି ହୋଇ ଆସୁଥିଲା ଆମ ଭିତରୁ। ସବୁଠାରୁ ବେଶୀ ଭୟ ଆସୁଥିଲା ପଣ୍ଡିତଙ୍କୁ ଦେଖିଲେ, କୁଳବୃଦ୍ଧ ନ ମହାପାତ୍ର ଆମ ସଂସ୍କୃତ ସାର୍, ତାଙ୍କ କ୍ଲାସ୍କୁ ଆମର କୋକୁଆ ଭୟ। ସେଦିନ ସକାଳେ ଅଙ୍କ ସାହିତ୍ୟକୁ ପଛରେ ପକାଇ କେବଳ ଶବ୍ଦରୂପ ଧାତୁରୂପ ପାଣି ପରି ମୁଖସ୍ଥ ନ କଲେ ତ୍ରାହି ନାହିଁ, ଭୟର ଅଧେ ଭୁଲି ହୋଇଯାଏ। ବୁଢ଼ା ଚୌକିରେ ବସି ଗୋଦର ଗୋଡ଼ଟିକୁ ଭଲ ଭାବରେ ଉପରେ ରଖି ସାଉଁଳନ୍ତି। ନିସ୍ତବ୍ଧ କ୍ଲାସ୍ରେ କାହା ଉପରେ ଚଡ଼କ ପଡ଼ିବ କିଏ ଜାଣେ। କିରେ ସୋମନାଥ, ମତି ଶବ୍ଦର ପଞ୍ଚମୀ ରୂପ କଲୁ। ସୋମନାଥ ଟିକେ ଦୁର୍ବଳିଆ, ତାକୁ ଦିଶେ କମ୍, ସେ ବୁଝେ ବି ତାଠାରୁ କମ୍। ସେ ଠିଆ ହୋଇ ଗୋଟାଏ କ'ଣ କହିଦିଏ, ଭୁଲ ତ ନିଶ୍ଚୟ। ତାପରେ ପଣ୍ଡିତେ ଝୁଲି ଝୁଲି ତାକୁ ଶୋଧନ୍ତି, କିରେ ଚଣ୍ଡାଳ, ତୁ ଖାଲି ଅନ୍ନ ଧ୍ୱଂସ କରି ମଳାଶୟ ପୂର୍ଣ୍ଣ କରିବୁ, ତୋ ଦିହାତିରେ ଆଉ ପାଠ ହେଲା ନାହିଁ। ତାଙ୍କ କଥା ଶୁଭେ ସଂସ୍କୃତ ପରି, ପ୍ରତି ଶବ୍ଦ ଶେଷରେ ପ୍ରାୟ ବିସର୍ଗ ରହିଲେ ଯେମିତି ଶୁଭନ୍ତା। ହେଡ଼ମାଷ୍ଟରଙ୍କର ଭାଲୁଆ ଭ୍ରୁଲତା ସହିତ ଆମେ ଯେତିକି ପରିଚିତ ହେଲୁ, ତାଠୁ ଅଧିକ ପରିଚିତ ତାଙ୍କ କେଁ କଟର ଡାକୁଥିବା ପୁରୁଣା ସାଇକେଲ ସାଙ୍ଗରେ। ବହୁ ପଛରୁ ସେ ଶବ୍ଦ ଆମେ ବାରି ଦେଉ, ପଛକୁ ଲେଉଟି ଚାହିଁବା ଦରକାର ପଡ଼େ ନାହିଁ। ଶବ୍ଦରୂପୀ ସାର୍ ପାଖେଇ ଆସି ହଠାତ୍ ଆମ ଆଗକୁ ସାକାର ହୋଇ ବାହାରି ପଡ଼ନ୍ତି। ଆମେ ତାକୁ ଦେଖୁ ପଛପଟର ଚନ୍ଦାମୁଣ୍ଡ, ପାନ ଡବା ଭିତରେ ଓହଳି ରହିଥିବା କୁର୍ତ୍ତାର ବାମ ପାଖ ମୁଣା, ଆଉ ଶୁଣୁ ସେ ମହାଯାନର ଛନ୍ଦମୟ ଜପଧ୍ୱନି। ତାଙ୍କ ଭାରି ମୁହଁରେ ଭାରି ମୋଟା ଚଷମା, ଭାରି ଭାରି ଇଂରାଜୀ ଶବ୍ଦରେ ବ୍ରୁଟ୍ସଙ୍କ ବକ୍ତୃତା ସେ ବୁଝାନ୍ତି। ରବୀନ୍ଦ୍ରନାଥଙ୍କ ଇଂରାଜୀ କବିତା ଯେଉଁଠି ମନ ରହେ ବନ୍ଧହୀନ ପଢ଼େଇବାକୁ 3 ସପ୍ତାହ ନିଅନ୍ତି। ଅନ୍ୟମନସ୍କ ହେଲେ ତାଙ୍କ କ୍ଲାସ୍ରେ ପୀତାମ୍ବର ଚଟକଣି ଖାଏ, ବେଶୀ ଜାଣିବାର ହୋଇ ଦେଖେଇ ହେଲା ରମେଶ ଚିହ୍ନା ପଡ଼େ। ବହୁ ଦୁଷ୍ଟାମି କରି ସବୁ ସ୍କୁଲର ପିଲାମାନଙ୍କ ଆଗରେ ପଦ୍ମନାଭ 5 ବେତମାଡ଼ ଖାଏ। ହେ ସ୍କୁଲ ସାମ୍ରାଜ୍ୟର ଏକଛତ୍ର ଅଧୀଶ୍ୱର, ତୁମକୁ ବିନମ୍ର ନମସ୍କାର। ଏ ସ୍ମୃତିର ସାଗରରେ ମୁଣ୍ଡ ଟେକି ଦିଅନ୍ତି ପି ପଣ୍ଡା, ଯେ କଳାପଟାରେ ବାକ୍ୟ ଅଧା ଲେଖି ଠିଆ ଠିଆ ଶୋଇପଡ଼ନ୍ତି, ଯାହାଙ୍କ କାନରେ ପାଖୁଡ଼ାଏ ଫୁଲ ଖୋସା ହୋଇଥାଏ, ଆଉ ସବୁବେଳେ ପାଟିରେ ହରିଡ଼ା ଧରିଥିବାରୁ ଯାହାଙ୍କ ମୋଟା ଓଠ 2 ସେଥା ଦିଶେ। ସେ ରାତି 4 ଉଠି ବଗିଚାରେ ପାଣି ଦିଅନ୍ତି, ରାତିରେ ପାଠ ପଢ଼ି ଶୁଅନ୍ତି 12 ପରେ। ସିନେମା ଦେଖନ୍ତି ନାହିଁ, ଗେଞ୍ଜି ପିନ୍ଧନ୍ତି ନାହିଁ, ଜିଦ୍ରେ ସେ ଆମ ମୁଣ୍ଡକୁ ଠଣା ମାରନ୍ତି, ସେଇ ଡଷ୍ଟର୍ରେ ବାଡ଼ାନ୍ତି ଆମ ଗଣିତ ସାର୍। ଏ ସମସ୍ତଙ୍କୁ ନେଇ ହିଁ ସ୍କୁଲ ଜୀବନ, ଅତୀତଟାକୁ ପ୍ରାୟ ଆଚ୍ଛନ୍ନ କରି ରହିଛି ଏ ସ୍ମୃତି ବହୁଳ ସ୍କୁଲ ଦିନ, ସ୍କୁଲ ଜୀବନ। ପରବର୍ତ୍ତୀ ଜୀବନ ତାଙ୍କୁ ଆଶ୍ରୟ କରି ତାହାରି ସ୍ୱପ୍ନରେ ରଞ୍ଜେଇ ହୋଇ ବଢ଼ି ଉଠିଛି, ଗଢ଼ି ଉଠିଛି ଏବେ ମଧ୍ୟ ସେ ସ୍କୁଲ ଆପଣାର।